ଶ୍ରୀମଦ୍ଭାଗବତମ୍ ଦଶମ ସ୍କନ୍ଧ ତୁମର ଇଏ ପଠାଇଛି ଷାଠିଏ ଅଧ୍ୟାୟ ଶ୍ଳୋକ ଏକ ଆପଣଙ୍କର ନମ୍ବର ଆମ ପାଖରେ ଅଛି ଭୁସ୍କନ୍ ବୁର୍ଲା ଆଡମାୟର ଯେଉଁମାନେ ମେମ୍ବର ଅଛନ୍ତି ସେମାନଙ୍କ ଫୋନ୍ରେ ସେଠି ଶ୍ଳୋକଟି ଯାଇଛି ଆଜି ଲେଖା ହେଇନି ଏଠି ଶ୍ରୀ ବାଦରାୟଣୀ ଉବାଚ ପାଇଲ ଆଜିର ଆଜି ପଠାଇଛି ଆଜି ହଁ ଦଶ ଷାଠିଏ ଆମେ ପଠାଇ ଦେଉଛୁ ଇଏରେ କରିଛି ସୁଖମାସିନଂ କରିଛି ସୁଖମାସିନଂ ସ୍ୱତଳପସ୍ଥଂ ଜଗଦ୍ଗୁରୁଂ ସ୍ୱତଳପସ୍ଥଂ ଜଗଦ୍ଗୁରୁଂ ପତିଂ ପର୍ଯ୍ୟଚରଦ୍ଭୈସ୍ମିଂ ପତିଂ ପର୍ଯ୍ୟଚରଦ୍ଭୈସ୍ମିଂ ବ୍ୟଜନେନ ସଖୀ ଜନୈଃ କରିଚେତ୍ ସୁଖମାସିନଂ ସ୍ୱତଳପସ୍ଥଂ ଜଗଦ୍ଗୁରୁଂ ପତିଂ ପର୍ଯ୍ୟଚରଦ୍ଭୈସ୍ମି ବ୍ୟଜନେନ ସଖୀ ଜନୈଃ କରିଚେତ୍ ସୁଖମାସିନଂ ସ୍ୱତଳପସ୍ଥଂ ଜଗଦ୍ଗୁରୁଂ ପତିଂ ପର୍ଯ୍ୟଚରଦ୍ଭୈସ୍ମି ବ୍ୟଜନେନ ସଖୀ ଜନୈଃ ଶ୍ରୀ ବାଦରାୟଣୀ ଉବାଚ କରିଚେ ସୁଖମାସିନଂ ସ୍ୱତଳପସ୍ଥଂ ଜଗଦ୍ଗୁରୁଂ ପତିଂ ପର୍ଯ୍ୟଚରଦ୍ଭୈସ୍ମି ବ୍ୟଜନେନ ସଖୀ ଜନୈଃ ଶ୍ରୀ ବାଦରାୟଣୀ ଉବାଚ କରିଚେ ସୁଖମାସିନ ସ୍ୱତଳପସ୍ଥଂ ଜଗଦ୍ଗୁରୁଂ ପତିଂ ପର୍ଯ୍ୟଚରଦ୍ଭୈସ୍ମି ବ୍ୟଜନେନ ସଖୀ ଜନୈଃ କରିଚେତ୍ ସୁଖମାସିନ ସ୍ୱତଳପସ୍ଥଂ ଜଗଦ୍ଗୁରୁଂ ପତିଂ ପର୍ଯ୍ୟଚରଦ୍ଭୈସ୍ମି ବ୍ୟଜନେନ ସଖୀ ଜନୈଃ ଶ୍ଳୋକ ଅନୁବାଦ ବାଦରାଣୀ କହିଲେ କୌଣସି ଏକ ସମୟରେ ରାଣୀ ରୁକ୍ମିଣୀ ତାଙ୍କର ପତି ଜଗଦ୍ଗୁରୁ ଯେତେବେଳେ ତାଙ୍କର ଶଯ୍ୟାରେ ବିଶ୍ରାମ ଗ୍ରହଣ କରୁଥିଲେ ସେତେବେଳେ ତାଙ୍କର ଦାସୀଗଣ ସହିତ ସେ ମଧ୍ୟ ନିଜେ ତାଙ୍କୁ ପଙ୍ଖା କରି ତାଙ୍କର ସେବା କରୁଥିଲେ ଏହି ଷାଠିଏ ଅଧ୍ୟାୟର ଶୀର୍ଷକ ହେଉଛି ଭଗବାନ ଶ୍ରୀକୃଷ୍ଣ ରାଣୀ ରୁକ୍ମିଣୀଙ୍କୁ ସହିତ ଉତ୍ତ୍ୟକ୍ତ କଲେ ପରିହାସ କରିକି ଏଭଳି ଭାବରେ କଥା କହିଲେ ରୁକ୍ମିଣୀ ଦେବୀ ମୂର୍ଚ୍ଛା ହୋଇଯିବେ ଏ ପ୍ରସଙ୍ଗରେ ଆସିବେ କଥା ତେଣୁ ଏ ଅଧ୍ୟାୟ ଆମେ ଗତ ଆ ପୂର୍ବ ଅଧ୍ୟାୟଟି ଥିଲେ 69 ଅଧ୍ୟାୟ ଯେଉଁ ଅଧ୍ୟାୟରେ ଆମେ 16,100 ବିବାହ ପ୍ରସଙ୍ଗ କୁହାଗଲା ଏଇଭଳି ଭାବରେ ଭଗବାନଙ୍କୁ ବର୍ତ୍ତମାନ 16,108 ରାଣୀ ଅଛନ୍ତି 16,108 ରାଣୀ ସେମାନେ 16,108 ମହଲରେ ରହିଛନ୍ତି କଞ୍ଜେଷ୍ଟେଡ଼ରେ ରହୁଛନ୍ତି ତା ନୁହଁ 16,108 ମହଲ ସମସ୍ତଙ୍କର ଗୋଟେ ଗୋଟେ ମହଲ ବହୁତ ଧନ ସମ୍ପତ୍ତି ସବୁ ତା ଦେହରେ ରହିଛି ସବୁ ଗୋଟେ ଗୋଟେ ମହଲରେ ସବୁ ସମ୍ପତ୍ତି ରହିଛି ସବୁ ଲକ୍ଷ୍ମୀ ସେମାନେ ତେଣୁ ଭଗବାନ ଏଇଭଳି ଭାବରେ ତାଙ୍କ ସହିତ ଯେଉଁ ବ୍ୟବହାର କରୁଛନ୍ତି ନିଜକୁ ବିସ୍ତାର କରିଛନ୍ତି ଭଗବାନ ମଧ୍ୟ 16,108 ଫିଟ୍ ବିସ୍ତାର କରି ତାଙ୍କ ସହିତ ଲୀଳା କରୁଛନ୍ତି। ତେବେ ଏଇ ତାଙ୍କ ଲୀଳା ଯେଉଁ ଦ୍ୱାରକା ଲୀଳା ଏଇ 60 ଅଧ୍ୟାୟରୁ 90 ଅଧ୍ୟାୟ ପର୍ଯ୍ୟନ୍ତ ଚାଲିବ ଭଗବାନଙ୍କର ଏଇ ଦ୍ୱାରକା ଲୀଳା। ଆ ପୂର୍ବରୁ ମଧ୍ୟ ଦ୍ୱାରକା ଲୀଳା ଆରମ୍ଭ ହୋଇଛି, ଦ୍ୱାରକା 51-52 ଅଧ୍ୟାୟରୁ ଦ୍ୱାରକା ଲୀଳା ଆରମ୍ଭ ହୋଇଛି। ଏ ଲୀଳା ଭଗବାନଙ୍କର ବିବାହ ପରେ ପରେ ଏଇସବୁ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ଅଦ୍ଭୁତ ଭଗବାନଙ୍କର, ଭଗବାନ ସିଏ ଭଗବାନ କହିଲେ ତାଙ୍କର ସବୁ କାର୍ଯ୍ୟ ହେଉଛି ଦିବ୍ୟ। ଜନ୍ମ କର୍ମ ଚମେ ଦିବ୍ୟମ୍ ଏବଂ ଯୋ ବ୍ୟତୀତ ତତ୍ତ୍ୱତଃ ତତ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମିତି ସୌର୍ଜୁନ। ଇଏ ଯେଉଁ ଇଏ ଘଟଣା ଭଗବାନ ବିବାହ କରିଛନ୍ତି, ତାଙ୍କର ପିଲା ଛୁଆ ଅଛନ୍ତି, ଏଇଭଳି ଭାବରେ ସେ ତାଙ୍କ ଥଟା ତାମସା କରିଛନ୍ତି, ଏଇଟା ସାଧାରଣ ବ୍ୟକ୍ତିମାନେ ମଧ୍ୟ କରୁଛନ୍ତି। କିନ୍ତୁ ଭଗବାନ ଯେଉଁ ଏଇଟା କରୁଛନ୍ତି, ଏଇଟାକୁ ଶୁଣିଲେ କ'ଣ ହେବ ଲାଭ ନା? ଆମର ଯେଉଁ ଭୌତିକ ଜଗତରେ ବନ୍ଧନ ରହିଛି, ସେ ବନ୍ଧନ ତୁଟିଯିବ, ଆମେ ଭଗବତ ଧାମକୁ ଯିବା। ଭଗବାନଙ୍କ ଏଇ ଲୀଳା ଶ୍ରବଣ କରି ଯଦି ଆମେ ଭଗବାନଙ୍କର ସେଇ ଲୀଳାରେ ଅଂଶଗ୍ରହଣ କରିବା ପାଇଁ ଚିନ୍ତା କରିବା, ଆମର ଆଗ୍ରହ ଆସିବ, ତାହେଲେ ଆମେ ଭଗବାନଙ୍କ ଧାମକୁ ଯିବା। ସେଇଠି ଭଗବାନଙ୍କ ଧାମ ଭଗବାନଙ୍କ ସହିତ ଲୀଳା କରିବା। ଆମେ ସମସ୍ତଙ୍କର ପ୍ରକୃତରେ ଭଗବାନଙ୍କୁ, ଆମେ ସମସ୍ତେ ପ୍ରକୃତରେ ଗୋଟେ ଗୋଟେ ଚିତ୍ ଶରୀର ରହିଛି ସମସ୍ତଙ୍କର, କିନ୍ତୁ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ ଆମେ ଏଇ ଶରୀର ପ୍ରାପ୍ତ ହେଇଛେ। ଯେଉଁ ଶରୀର ହେଉଛି କ'ଣ ଦୁଃଖମୟ, ଦୁଃଖମୟ ଶରୀର, ଜଡ଼ ଶରୀର, ଜଡ଼ ଚେତନ ଶରୀର ନୁହଁ, ଏ ଜଡ଼ ଶରୀର। ସେଥିପାଇଁ ଯେତେବେଳେ ଆମର ଆତ୍ମା ଚାଲିଯାଉଛି ଏଠୁ, ସେ ପୁଣି ଜଡ଼ରେ ପରିଣତ ହୋଇଯାଉଛି। ଶରୀରଟା ହେଉଛି ଜଡ଼, ଚେତନ ଶରୀର ନୁହଁ, କିନ୍ତୁ ଭଗବାନଙ୍କ ଶରୀର ହେଉଛି ଚେତନମୟ ଶରୀର, ସଚିତ ଆନନ୍ଦ। ସବୁବେଳେ ପାଇଁ ସେ ଶରୀର ରହିଛନ୍ତି ସମ୍ପୂର୍ଣ୍ଣ ଜ୍ଞାନମୟ ଏବଂ ପୂର୍ଣ୍ଣ ଆନନ୍ଦମୟ। ଭଗବାନଙ୍କର କିଛି ଆନନ୍ଦ କମିଯାଉଛି ତା ପାଇଁ ଏଇସବୁ ଲୀଳା କଲେ, ତା ନୁହଁ, ସେ ପୂର୍ଣ୍ଣ ଆନନ୍ଦମୟ। ଏ ଯେଉଁ 16,108 ରାଣୀ ଗ୍ରହଣ କଲେ ସେମାନଙ୍କର ଆଗ୍ରହରେ, ତାଙ୍କର ଏଇଭଳି ଭାବେ ଅନେକ ଲକ୍ଷ୍ମୀ ରହିଛନ୍ତି। ବର୍ଣ୍ଣନା କରାଯାଇଛି ବ୍ରହ୍ମସଂହିତାରେ, ଚିନ୍ତାମଣି ପ୍ରକାଶାଦ୍ମସୁକାଳ୍ପ ବୃକ୍ଷ ଲକ୍ଷ୍ୟାବୃତ୍ତିଷୁ ସୁରଭିରଭିପାଳୟନ୍ତଂ ଲକ୍ଷ୍ମୀ ସହସ୍ରଶତସଂ ଭ୍ରମସେବ୍ୟମାନଂ ଗୋବିନ୍ଦମାଦିପୁରୁଷଂ ତମହଂ ଭଜାମି। ଭଗବାନଙ୍କର ଧାମ ରହିଛି, ଯେଉଁ ଭୂମି ରହିଛି, ସେଇଟା ହେଉଛି ଚିନ୍ତାମଣି ପ୍ରସ୍ତରେ ତିଆରି। ଚିନ୍ତାମଣି ମାନେ ଆମେ ଯାହା ଚିନ୍ତା କରିବା ସେଇଟା ପ୍ରାପ୍ତ ହୋଇଯିବା, ଚିନ୍ତାମଣି ପ୍ରକାର। ସଦ୍ମସୁ କଳ୍ପ ବୃକ୍ଷ, ସେଠିକାର ବୃକ୍ଷ ହେଉଛି ସବୁ କଳ୍ପ ବୃକ୍ଷ। କଳ୍ପ ବୃକ୍ଷ କହିଲେ ଯେକୌଣସି ଫଳ ଆମେ ଚାହିଁବା ବା ଯାହା ଆମେ ଚାହିଁବା, ଯେକୌଣସି ଫଳ ଯେକୌଣସି ସମୟରେ ଯେକୌଣସି ପରିମାଣରେ ଚାହିଁବା ପ୍ରାପ୍ତ ହୋଇପାରିବା, କଳ୍ପ ବୃକ୍ଷ। ଚିତ୍ ଜଗତରେ ଯେଉଁ ବୃକ୍ଷ କଳ୍ପ ବୃକ୍ଷ, ଆମର ଏଇଠି ଯେଉଁ ବୃକ୍ଷ ଅଛି କ'ଣ, ଏଇ ନିର୍ଦ୍ଦିଷ୍ଟ ସମୟରେ ଗୋଟେ ନିର୍ଦ୍ଦିଷ୍ଟ ଫଳ ଦେବ, ସେ ଅନଲିମିଟେଡ଼୍ ଫଳ ଦେଇପାରିବ ନାହିଁ ଆମର ଏ ଭୌତିକ ଜଗତର ବୃକ୍ଷ। କିନ୍ତୁ ଚିତ୍ ଜଗତର ବୃକ୍ଷ ହେଉଛି କଳ୍ପ ବୃକ୍ଷ, ଚିନ୍ତାମଣି ପ୍ରକାଶାତ୍ ସୁକଳ୍ପ ବୃକ୍ଷ ଲକ୍ଷ୍ୟାବୃତ୍ତିଷୁ ସୁରଭି ରଭି ପାଳୟନ୍ତମ୍। ଭଗବାନଙ୍କର କାର୍ଯ୍ୟ ହେଲା ସେ ସୁରଭି ପାଳନ କରନ୍ତି, ଲକ୍ଷ ଲକ୍ଷ ବୃତ୍ତି ଲକ୍ଷ ଲକ୍ଷ ସୁରଭି ପାଳନ କରନ୍ତି ଭଗବାନ, ଏବଂ ଲକ୍ଷ୍ମୀ ସହସ୍ର ଶତସଂ ଭ୍ରମସେବ୍ୟମାନ, ସହସ ଲକ୍ଷ ଲକ୍ଷ ଲକ୍ଷ୍ମୀ ସମ୍ଭ୍ରମର ସହିତ ଭଗବାନଙ୍କ ସେବା କରୁଛନ୍ତି। ଭଗବାନଙ୍କର କୌଣସି ସେବାର ଆବଶ୍ୟକତା ନାହିଁ। ଯେତେବେଳେ ଲକ୍ଷ୍ମୀ ଦେବୀ ଯେଉଁ ସମୁଦ୍ର ମନ୍ଥନରୁ ବାହାରିଥିଲେ, ସମୁଦ୍ର ମନ୍ଥନ ଲୀଳାଟି ଭାଗବତ ଅଷ୍ଟମ ସ୍କନ୍ଦ 5-12 ଏଇ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏ ଲୀଳାଟି ହେଇଥିଲା ସପ୍ତମ ମନୁଙ୍କ ସମୟର କଥା। ସପ୍ତମ ମନୁ ହେଉଛନ୍ତି ଚାକ୍ଷୁଷ ମନୁ, ଚାକ୍ଷୁଷ ମନୁଙ୍କ ସମୟରେ ସମୁଦ୍ର ମନ୍ଥନ ଲୀଳାଟି ହେଇଥିଲା। ଏଇ ଲୀଳାରେ 14 ରତ୍ନ ବାହାରିଥିଲେ, ତା ଦେହରୁ ଗୋଟିଏ ରତ୍ନ ଗୋଟିଏ ହେଉଛନ୍ତି ଲକ୍ଷ୍ମୀଦେବୀ ବାହାରିଲେ। ତେଣୁ ଲକ୍ଷ୍ମୀଦେବୀକୁ ସମସ୍ତେ ଚାହୁଁଛନ୍ତି ଲକ୍ଷ୍ମୀଦେବୀଙ୍କୁ ପ୍ରାପ୍ତ ହେବା ପାଇଁ, କିନ୍ତୁ ଲକ୍ଷ୍ମୀଦେବୀ ତାଙ୍କର କିଏ ଉପଯୁକ୍ତ ବର, 3 ଶ୍ଳୋକରେ ସେ କହିଛନ୍ତି ଭାଗବତର 8 ଅଧ୍ୟାୟରେ ଏସବୁ ରହିଛି। ତେଣୁ ସେ କହୁଛନ୍ତି ଗୋଟେ ଗୋଟିଏ ଶ୍ଳୋକ ଆମେ କହିବା, ଯେ ନୂନଂ ତପୋଜସ୍ୟ ନମନୋ ନିର୍ଜୟା ଜ୍ଞାନଂ କ୍ୱଚିତା ଚନ ସଂଗବର୍ଜିତା କଶ୍ଚିନ୍ ମହାନ୍ତସ୍ୟ ନ କାମ ନିର୍ଜୟା ईश्वर किं परतो विपाश्रया। बहुत व्यक्ति अच्छा बहुत तपस्वी व्यक्ति रही किंतु से मैने क्रोध को जय कर पारिना जमती आम दुर्वासा मुनि अम्बरीश महाराज पाक जा समग्र पृथ्वीर सम्राट थे एकादशी रे द्वादशी दिन पहुँचले से पारणा तक डेरी हो जाए से गंडुसी जल तुसी पाई से क्रोध आसला हत्या करने पश्चात्पद हेले ना गोटे चटा गोटे छिंडे गोटे कृत्या नाम राक्षसी तैयारी कले अग्नि अग्नि रूप राक्षसी तैयारी कले जी अम्बरीश महाराज को हत्या करने ना आसला कि भगवान सुदर्शन चाकू रक्षा करते तेनाली भाव ज्ञान चिंतन संगवर्जित बहुत ज्ञानी व्यक्ति रही भगवदगीतार भगवान कहते कविना उषना कवि ज्ञानी मान भर मुझे उषना व शुक्राचार्य किंतु से असुर मान सहित दौर ज्ञान देवता देवता मान विरुद्ध युद्ध कराऊँ सी एभली भाव ज्ञान व्यवहार कर कश्चिन महांत सन काम निर्जय बहुत महान महान व्यक्ति रही जमी ब्रह्मा किंतु से काम को जय कर पारिना ईश्वर कि परत विपाश्रय आश्वर जी अन्नर आश्रय रही जमी इंद्र इंद्र जदिओ त्रिलोकर सम्राट त्रिलोकर अधिपति त्रिलोक अधिपति किंतु जितने असुर मान आक्रमण हुए असुर मान आक्रमण करती से भगवान को शरण जाती उपेन्द्र बामन देव स्वर्ग लोक रही बामन देव उपेन्द्र सी तेणु यही भाव कही अंतिम कहले समस्त किसी ना कि दोष रही किंतु भगवान कौन दोष ना भगवान किसी दोष ना कि सी गोटे दोष बाहर कले भगवान कौन ना अनभिप्सो सी जदि तक सब भल गुण अच्छे कि मत चाहूना न चाहिए पति रूप वरण करणमाला प्रदान कले अष्टम स्कंद अष्टम अध्याय समुद्र मंथन लीला घटना विस्तार भाव वर्णना करेणु कहार उद्देश्य यही भाव भगवान तर कौन आवश्यकता ना आत्माराम सी आप्त काम जहाँ चाहिए ता पूर्ण किंतु ये जो लीला करसंती ये अन्य मान को भाव आदान प्रदान तांकर पत्नी मान सहित भाव आदान प्रदान होती प्रति पत्नी गर्भरे दसटी पुत्र से संतान जात करेंगे एवं पति पुत्र दसटी लेखा पुत्र जात हो दसटी पुत्र गोटे कन्या सब पति 16,100 तक हिसाब करते प्रति पुत्र दस पुत्र गोटे कन्या यही भाव गृहस्थ लीला द्वारका लीला वर्णना करस्तार भाव एटी जो कथा कठी से समय घटना एकदा जो रही करीचित करीचित मान सब पुत्र 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 ये सब हो सारे रुक्मिणी देवी पुत्र सब दसटी पुत्र मुख्य ज्येष्ठ पुत्र होती प्रद्युम्न यह नाम सब रही सब दस पुत्र कौन कौन नाम सब रही समस्त नाम वर्णना कर भागवत ये सब आस पुत्र रही ये सब है भगवान से समय घटना सांगे सांगे बहुत करसब कथा होता नुह से पुत्र 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 हो सारे तथापि भगवान सहित ये थट्टा तमसा कर षाठी अध्याय कौन कौन सब रही किपरी भाव भगवान श्रीकृष्ण परिहासपूर्ण वाक्य राणी रुक्मिणी क्रोध उद्रेक करने सांत्वन प्रदान कर प्रेमिक प्रेमिका कलहर माधुर्य प्रदर्शन करते अध्याय वर्णना कर कलहर माधुर्य भगवान कहे से श्लोकटी अच्छा ये हूँ गृहस्थ जीवन लाभ जे गृहस्थ जीवन रे जो ସେ ଚାହୁଁଥିଲେ ଟିକେ ଥଟ୍ଟା କରିବା ପାଇଁ ବା ରୁକ୍ମିଣୀଙ୍କ ସହିତ, କିନ୍ତୁ ରୁକ୍ମିଣୀ ସେଟାକୁ ବୁଝିପାରିଲେ ନାହିଁ। ରୁକ୍ମିଣୀ ଭାବିଲେ ଭଗବାନ ବୋଧେ ମୋତେ ଛାଡ଼ିଦେବେ, ଭଗବାନ କହିବେ ତାଙ୍କୁ ଯେ ତୁମେ କାହିଁକି ମୋତେ ବିବାହ କଲ, ତୁମର ପ୍ରକୃତରେ ତୁମର ବୁଦ୍ଧି ନାହିଁ, ତୁମର ବାପା, ତୁମ ପିତା, ତୁମର ଭାଇ ଚାହୁଁଥିଲେ ଅନ୍ୟ ରାଜାଙ୍କୁ ବିବାହ କରିବା ପାଇଁ, ଶିଶୁପାଳ ରାଜା ଜଣେ, ମୁଁ ତ ମୋର କୌଣସି ରାଜ୍ୟ ନାହିଁ, ମୋତେ କାହିଁକି ବିବାହ କଲ, ତୁମେ ବହୁତ ଅସୁବିଧା, ତୁମର ମାନେ ବଡ଼ ଦୁଃଖରେ ରହିଗଲ ତୁମେ, ତେଣୁ ବର୍ତ୍ତମାନ ବି ସମୟ ଅଛି, ତୁମେ ବିବାହ କରିପାରିବ। ଏଇଭଳି ଭାବ ଭଗବାନ ତାଙ୍କ ସହିତ ଥଟ୍ଟା ତାମସା କରୁଛନ୍ତି, ଥଟ୍ଟା କରୁଛନ୍ତି। ତେଣୁ ଏଇ ଅଧ୍ୟାୟରେ ଏଇସବୁ ଲୀଳା ସବୁ ଆସିବ। ଦିନେ ଶ୍ରୀକୃଷ୍ଣ ଯେତେବେଳେ ରାଣୀ ରୁକ୍ମିଣୀଙ୍କ ଶୟନ କକ୍ଷରେ ସ୍ୱଚ୍ଛନ୍ଦରେ ଉପବେଶନ କରିଥିଲେ, ସେତେବେଳେ ରୁକ୍ମିଣୀ ଦେବୀ ଏବଂ ତାଙ୍କର ଦାସୀଗଣ ବିଭିନ୍ନ ପ୍ରକାରରେ ତାଙ୍କର ସେବା କରୁଥିଲେ। ରୁକ୍ମିଣୀ ଦେବୀ ସର୍ବଦା ଶ୍ରୀକୃଷ୍ଣଙ୍କ ମନୋଭାବ ଅନୁସାରେ କାର୍ଯ୍ୟ କରୁଥିଲେ। ଏହି ଦିନଟିରେ ରୁକ୍ମିଣୀ ଦେବୀଙ୍କ ନିଷ୍କଳଙ୍କ ସୌନ୍ଦର୍ଯ୍ୟର ଲକ୍ଷ୍ୟ କରି ଶ୍ରୀ ଭଗବାନ ତାଙ୍କୁ ଉତ୍ତ୍ୟକ୍ତ କରି କହିବାକୁ ଆରମ୍ଭ କଲେ, ଏହା ପୂର୍ବରୁ ଅନେକ ଐଶ୍ୱର୍ଯ୍ୟଶାଳୀ ରାଜା ଯେଉଁମାନେ ରୂପ ଓ ଗୁଣରେ ତୁମର ଯୋଗ୍ୟ, ସେମାନେ ତୁମକୁ ବିବାହ କରିବାକୁ ଇଚ୍ଛା କରୁଥିଲେ। ବାସ୍ତବିକ ତୁମର ପିତା ଓ ଭ୍ରାତା ତୁମକୁ ଶିଶୁପାଳଙ୍କ ସହିତ ବିବାହ ଦେବାକୁ ଚାହୁଁଥିଲେ, ଇଚ୍ଛୁକ ଥିଲେ। ତେଣୁ ତୁମେ କାହିଁକି ମୋ ସଦୃଶ ଜଣେ ଅଯୋଗ୍ୟ ସ୍ୱାମୀ ଗ୍ରହଣ କଲ, ଭଗବାନ କହୁଛନ୍ତି ମୁଁ ଅଯୋଗ୍ୟ। କିନ୍ତୁ ରୁକ୍ମିଣୀ ଦେବୀ ଭାବିଲେ ଯେ ମୋତେ ଭଗବାନ ଛାଡ଼ିଦେବେ, ସେଥିପାଇଁ ସେ ମୂର୍ଚ୍ଛା ହୋଇଗଲେ। ଏସବୁ ଘଟଣା ଆସିବ। ମୁଁ ଅଯୋଗ୍ୟ କାହିଁକି, ଆପଣ କାହିଁକି ଅଯୋଗ୍ୟ, ନା ସେମାନେ ବାସ୍ତବିକ ମୋ କାହିଁକି ନା, ଯେ ଥରେ ତାଙ୍କ ରାଜ୍ୟ ତ୍ୟାଗ କରି ଜରାସନ୍ଧଙ୍କ ଭୟରେ ସମୁଦ୍ରକୁ ପଳାଇ ଯାଇଥିଲେ, ମଥୁରା ଛାଡ଼ିକିରି ପଳାଇଗଲେ, ଭଗବାନ ଦ୍ୱାରକାକୁ ପଳାଇଗଲେ ଜରାସନ୍ଧ ଭୟରେ। ତା ବ୍ୟତୀତ ମୁଁ ଜାଗତିକ ନୀତି ଲଙ୍ଘନ କରିଥାଏ, ମୁଁ ନିଷ୍କିଞ୍ଚନ, ତେଣୁ ଅନ୍ୟାନ୍ୟ ନିଶ୍ୱ ମନୁଷ୍ୟମାନଙ୍କ ନିକଟରେ ମୁଁ ପ୍ରିୟ ଅଟେ। ଅବଶ୍ୟ ସ୍ୱଚ୍ଛଳ ବର୍ଗର ଲୋକମାନେ ମୋ ସଦୃଶ କାହାକୁ ଖାତିର କରିବେ ନାହିଁ। ଯେତେବେଳେ କୌଣସି ପୁରୁଷ ଓ ସ୍ତ୍ରୀଙ୍କର ଦୁଇ ଜଣଙ୍କର ସମାନ ସାମାଜିକ ମର୍ଯ୍ୟାଦା, ପ୍ରଭାବ, ଶାରୀରିକ ସୌନ୍ଦର୍ଯ୍ୟ ଇତ୍ୟାଦି ଥାଏ, ସେତେବେଳେ ସେମାନଙ୍କ ମଧ୍ୟରେ ବିବାହ ବା ବନ୍ଧୁତ୍ୱ ଗଢ଼ି ଉଠିପାରେ। କିନ୍ତୁ ଅଦୂରଦର୍ଶିତା ଫଳରେ ତୁମେ ଏପରି ଏକ ସ୍ୱାମୀ ଗ୍ରହଣ କରିଛ ଯାହାର କୌଣସି ଗୁଣ ନାହିଁ। ଇଏ ଆର ଯେଉଁ କଥା କହିବେ ଭଗବାନ, ତା'ର ଆଉ ଗୋଟେ ଗୋଟେ ଅର୍ଥ ମଧ୍ୟ ରହିଛି ଆକୁ, ଏଇଟା ରୁକ୍ମିଣୀ ଦେବୀ କହିବେ, ଯାହା ସବୁ ଭଗବାନ ନିଜର ଅଯୋଗ୍ୟତାକୁ ପ୍ରକାଶ କରିବେ, ତା'ର ପ୍ରକୃତରେ ସେ ଭଗବାନଙ୍କ ଯୋଗ୍ୟତାକୁ ପ୍ରକାଶ କରାଯାଇଛି। ଏ ଉପରେ ଜଣାପଡ଼ୁଛି ଭଗବାନଙ୍କ ଅଯୋଗ୍ୟ, କିନ୍ତୁ ଭିତରେ ତା'ର ଅର୍ଥ ରହିଛି, ଏଇଟାକୁ ରୁକ୍ମିଣୀ ଦେବୀ ପ୍ରକାଶ କରିବେ। କିନ୍ତୁ ଅଦୂରଦର୍ଶିତା ଫଳରେ ତୁମେ ଏପରି ଏକ ସ୍ୱାମୀ ଗ୍ରହଣ କରିଛ ଯାହାର କୌଣସି ଗୁଣ ନାହିଁ ବା ଯାହାକୁ ଭିକାରୀମାନେ ଭଲ ପାଆନ୍ତି। ଏହା ଅପେକ୍ଷା ତୁମେ ଯଦି ଜଣେ ବିଶିଷ୍ଟ ଯୋଦ୍ଧାକୁ ବିବାହ କରିଥାନ୍ତ, ତାହେଲେ ଏ ଜନ୍ମରେ ଏବଂ ପରଜନ୍ମରେ ମଧ୍ୟ ତୁମେ ସୁଖୀ ହୋଇପାରିଥାନ୍ତ। ତୁମର ଭାଇ ଓ ଶିଶୁପାଳଙ୍କ ସଦୃଶ ରାଜାମାନେ ସମସ୍ତେ ମୋତେ ଘୃଣା କରନ୍ତି, ଏବଂ କେବଳ ମାତ୍ର ସେମାନଙ୍କ ଅହଙ୍କାର ଚୂର୍ଣ୍ଣ କରିବା ପାଇଁ ମୁଁ ତୁମକୁ ଅପହରଣ କରିଥିଲି। କିନ୍ତୁ ମୁଁ ଆତ୍ମସନ୍ତୁଷ୍ଟ ଏବଂ ସମସ୍ତ ଜଡ଼ଜାଗତିକ ବିଷୟରେ ଉର୍ଦ୍ଧ୍ୱରେ ପରମ ପୁରୁଷୋତ୍ତମ ଭଗବାନ ବୋଲି ଶରୀର, ଗୃହ, ପତ୍ନୀ ଓ ପୁତ୍ର ଇତ୍ୟାଦି ବ୍ୟାପାରରେ ମୁଁ ଉଦାସୀନ। ସେ ଯେ ତାଙ୍କର ପିତା ପତିଙ୍କ ପ୍ରିୟତମା ରୁକ୍ମିଣୀ ଦେବୀଙ୍କ ଏହି ନିଶ୍ଚିନ୍ତ ଧାରଣାର ବିନାଶ କରି ଶ୍ରୀକୃଷ୍ଣ ତାଙ୍କର କଥା ବନ୍ଦ କଲେ। ଏହିଭଳି ଭାବେ ପରିହାସ କରିକି ଭଗବାନ ତାଙ୍କର କଥାକୁ ବନ୍ଦ କଲେ। ରୁକ୍ମିଣୀ ଦେବୀ କାନ୍ଦିବାକୁ ଆରମ୍ଭ କଲେ ଏବଂ ଶୀଘ୍ର ଅତିଶୟ ଭୟ, ଦୁଃଖ ଓ ଶୋକରେ ବିଭୋଳ ହୋଇ ମୂର୍ଚ୍ଛିତ ହୋଇପଡ଼ିଲେ। ଶ୍ରୀକୃଷ୍ଣ ଦେଖିଲେ ଯେ ରୁକ୍ମିଣୀ ଦେବୀ ତାଙ୍କର ପରିହାସକୁ ଭୁଲ ବୁଝିଛନ୍ତି ଏବଂ ସେଥିପାଇଁ ସେ ତାଙ୍କ ପ୍ରତି ଅନୁକମ୍ପା ଅନୁଭବ କଲେ। ସେ ତାଙ୍କୁ ଭୂମିରୁ ଉଠାଇଲେ ଏବଂ ତାଙ୍କର ମୁଖମଣ୍ଡଳରେ ସ୍ନେହଭରା ହସ୍ତ ବୁଲାଇ ତାଙ୍କୁ ସାନ୍ତ୍ୱନା ଦେଲେ। କହିଲେ, ମୁଁ ଜାଣେ ତୁମେ ମୋ ପ୍ରତି ସମ୍ପୂର୍ଣ୍ଣ ରୂପେ ଅନୁରକ୍ତା, केवल मात्र तुम सुंदर रुकुटी सहित मुख पद्म दर्शन करने निमित्त मुझे तुमको उत्त्यक्त करी प्रियतमा सहित परिहास करवा ही तो गृहस्थर सर्वोच्च आनंद अटे। भगवान जो भाव में राधाराणी विभिन्न प्रकार गाली भर्सना सब करती तेणु यही भाव चिंता करुले रुक्मिणी देवी मतलब से भाव करेंगे किंतु रुक्मिणी देवी से भाई नुहंती तेणु से मूर्छा ही गले। ये समस्त कथा रुक्मिणी को प्रत्याख्यात होवार भय दूर करतापर भगवान अवश्य कहले श्रीकृष्ण जहाँ कही परिहास को लक्ष्य कर से कहले आमे आम दुई जन पारस्परिक अयोग्यता विषय आपड़ जहाँ कही सत्य कहीं कई ब्रह्मा विष्णु शिव ये प्रधान विग्रह सर्वशक्तिमान अधीश्वर आपण सब सामान नुहति श्रीकृष्ण निजर मर्यादा हानिकर जहाँ कि ता प्रकृत पक्षे किपरि भाव महिमार वर्णना था रुक्मिणी बुझाई यापर गभीर प्रीति सहकारे भगवान श्रीकृष्ण रुक्मिणी को कहले मु मोर परिहास वाक्य द्वारा तुम मन को शोभित करने को चाहे ना क्षोभित करने को चाहे ना बर तुम पतिव्रतार शक्ति मुझे देखा चाहूली जो मैंने मो निकट इंद्रिय तृप्ति और संसार जीवन सुख निमित्त प्रार्थना करती से मोर मायाशक्ति द्वारा विभ्रांत होती ये प्रकार मनुष्य नीचकूल जन्मग्रहण करती दुष्ट आकांक्षा युक्त साधारण नारी केवल तुम विश्वास सदृश मोर पूजा करें तुम बह समय तुम्हें कौन सी राजकीय पात्र प्रति आग्रह प्रकाश प्रदर्शन करना बर तुम्हें मो निमित्त एक ब्राह्मण वार्ता प्रेरण करेणु तुम्हें मोर समस्त पत्नीगण मध्य निश्चिंत भाव अत्यंत प्रिय यहीपर भाव जगदीश्वर श्रीकृष्ण रुक्मिणी रूपी लक्ष्मीदेवी सहित परिहास कर आनंद प्राप्त होते एक संगे अन्न्य राणी मान प्रति प्रसाद से जड़े गृहस्थर सकल कर्तव्य संपादन करुले 16108 राणी समस्त गृह भगवान एक समय उपस्थित रोते निजी विस्तार करते रुक्मिणी देवी जो भगवान विवाह करते पूर्व 5152 अध्याय से वर्णना करनेक दु तीन टी अध्याय वर्णना कर भगवान का बहटी लीला रुक्मिणी देवी से चाहूल कृष्ण को बहुत करने किंतु तांकर भाई रुक्मी रुक्मी चाहूले जे ना कृष्ण कौन भल गुण ना जी बर्तमान कृष्ण भगवान को मोर किसी भल गुण ना तेणु ये भाई मत से भावुले रुक्मी किंतु तांकर पिता भीष्मक भीष्मक जदिओ चाहूले कन्या इच्छा अनुसार बहुत करदेपी किंतु पुत्र पुत्र प्रति स्नेह थी से कथा मना कर पारे ना तेणु यह भार व्यवस्था है जे रुक्मिणी शिशुपाल को बहुत करे शिशुपाल जो बहुत करेंगे शिशुपाल समेत पृथ्वीर जिते बड़ बड़ सब थे राजा सब थे सब शिशु जरासंध शिशुपाल इत्यादि अनेक राजा से सब सैन्य मान सहित आस पहुँचीगले कुंडिनपुर कुंडिनपुर बर्तमान नागपुर बर्तमान जो नागपुर रही से नागपुर हूँ कुंडिनपुर से आस पहुँचीगले एवं विराट सैन्य मान सब छाउणी लगी सब रही बहुत कौन ये सब सैन्य छाउणी चलता सब कारण समस्त भय थी कृष्ण काले आसी हरण करने तेणु यही भाव अवस्था रुक्मिणी जड़े ब्राह्मण को पठे थे वार्तावह हिसाब से पठे थे द्वारका को द्वारका को पठे थे द्वारकार से गोटे चिठी दे चिठी जो सब रही कतोटी श्लोक रही से चिठी तेणु यही भाव जो से ब्राह्मण जनक गले ब्राह्मण जन जाले पहुँचिकी भगवान बहुत प्रकार सेवा कले वर्णना कर ब्राह्मण को खाद्य पानी सब देकरी विश्राम करेले निजे पाद संवाहन कले भगवान भगवान से ब्राह्मण पाद संवाहन कले तेणु यही भाव प्रश्न पचारे कौन पर आप आसते कौन कार्य अच्छी तेणु से ब्राह्मण जनक से चिठी टी दे रुक्मिणी देवी जो चिठी लिखी थे चिठी टी दे ତେଣୁ ଭଗବାନ କହିଲେ ଆପଣ ଏଇଟା ପାଠ କରନ୍ତୁ। ତେଣୁ ସେ ବ୍ରାହ୍ମଣ ଜଣକ ପାଠ କଲେ ସେ ଚିଠି, ସେ ଶ୍ଳୋକ ସବୁ ରହିଛି ପାଠ କଲେ। ତେଣୁ ଭଗବାନ କହିଲେ ଠିକ୍ ଅଛି, ମୁଁ ମଧ୍ୟ ତାଙ୍କୁ ଚାହୁଁଛି ବିବାହ କରିବା ପାଇଁ। ତେଣୁ ସାଙ୍ଗେ ସାଙ୍ଗେ ସେ ସୈନ୍ୟ ନାହିଁ, ରଥ ଯୋଗାଡ଼ କଲେ। ରଥ ଯୋଗାଡ଼ କରିକି ସାଙ୍ଗେ ସାଙ୍ଗେ ଚାଲିଲେ ଦାରୁକଙ୍କ ସହିତ, ସାରଥିଙ୍କ ସହିତ ରଥ ଯୋଗାଡ଼ କରିକି ଚାଲିଲେ। ରାତାରାତି ଯାଇ ପହଞ୍ଚିଗଲେ ସେଠି, ରାତାରାତି ଯାଇ ପହଞ୍ଚିଗଲେ କୁଣ୍ଡିନପୁରରେ। ତେଣୁ କୁଣ୍ଡିନପୁରରେ ଏକଥା ସେ ଆଉ କାହାକୁ ଜଣେଇ ନଥିଲେ, କାହାକୁ ଜଣେଇ ନଥିଲେ, ବଳରାମ ଆଉ ଯାଦବ ସୈନ୍ୟମାନଙ୍କୁ ଜଣେଇ ନଥିଲେ। କିନ୍ତୁ ବଳରାମ ଜାଣିଗଲେ, ବଳରାମ ଜାଣିକରି ସେ ଯାଦବ ସୈନ୍ୟମାନଙ୍କ ସହିତ ଯାଇ ପହଞ୍ଚିଗଲେ। ପରେ ପରେ ସେ ପହଞ୍ଚିଗଲେ, ପାଖାପାଖି ଏକ ସମୟରେ ଯାଇ ପହଞ୍ଚିଗଲେ କୁଣ୍ଡିନପୁରରେ। କୁଣ୍ଡିନପୁରରେ ଯେତେବେଳେ ପହଞ୍ଚିଗଲେ, ସେତେବେଳେ ଯେତେବେଳେ ଭୀଷ୍ମକ ଦେଖୁଛନ୍ତି କୃଷ୍ଣ ବଳରାମଙ୍କୁ ଆସୁଛନ୍ତି, ତାଙ୍କୁ ସେ ବହୁତ ସମ୍ମାନ କରିକି ତାଙ୍କୁ ଆଦର କଲେ, ଅତିଥି ହିସାବରେ ଗ୍ରହଣ କଲେ। ବର୍ଣ୍ଣନା କରାଯାଇଛି ଯେଉଁ ଶିଶୁପାଳ ଯେଉଁ ଆସନ୍ତି ତାଙ୍କର ଜ୍ୱାଇଁ ହେବେ, ତାଙ୍କ ପାଇଁ ଯେତିକି ଦିଆଯାଇନଥିଲା ଅଭ୍ୟର୍ଥନା, କୃଷ୍ଣ ବଳରାମଙ୍କଠାରୁ ଅଧିକ, ତାଙ୍କଠାରୁ ଅଧିକ ଅଭ୍ୟର୍ଥନା ଦିଆଯାଇଥିଲା କୃଷ୍ଣ ବଳରାମଙ୍କୁ। ଏବଂ ସେଠି ବର୍ଣ୍ଣନା କରାଯାଇଛି କୃଷ୍ଣ ବଳରାମ ଯେତେବେଳେ ଆସି ପହଞ୍ଚିଗଲେ, ତାଙ୍କର ଏତେ ସୌନ୍ଦର୍ଯ୍ୟ ରହିଛି, ବିଶେଷ ଭାବରେ କୃଷ୍ଣଙ୍କ କଥା କୁହାଯାଉଛି, କୁଣ୍ଡିନପୁରବାସୀମାନେ ସମସ୍ତେ ଚାହୁଁଛନ୍ତି କୃଷ୍ଣ ହିଁ ରୁକ୍ମିଣୀଙ୍କର ଉପଯୁକ୍ତ ବର, ଏବଂ ରୁକ୍ମିଣୀ ହିଁ କୃଷ୍ଣଙ୍କର ଉପଯୁକ୍ତ ପତ୍ନୀ। ଏଇଭଳି ଭାବରେ ସିଧାସଳଖ କଥା କହିବା ପାଇଁ ଆରମ୍ଭ କରିଦେଲେ। ଏବଂ ଶ୍ରୀଶୁକଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ସେମାନେ ତାଙ୍କର ଯେଉଁ ମୁଖ ସୌନ୍ଦର୍ଯ୍ୟ ରହିଛି, ମୁଖ ସୌନ୍ଦର୍ଯ୍ୟକୁ ସେମାନେ ପାନ କରିବାକୁ ଲାଗିଲେ। ଏଭଳି ସୌନ୍ଦର୍ଯ୍ୟ ରହିଛି କୃଷ୍ଣଙ୍କର, ବଳରାମଙ୍କର ମଧ୍ୟ। ଏଇ ସେସବୁ କଥା ଶିଶୁପାଳ ମଧ୍ୟ ଶୁଣୁଥିଲେ, ତେଣୁ ଯାହା ବି ହଉ, ଏଇଭଳି ଭାବରେ ଭୀଷ୍ମଙ୍କ ଚିନ୍ତା କରୁଥିଲେ କୃଷ୍ଣ ବଳରାମ ଆସିଛନ୍ତି ବୁଲିବା ପାଇଁ ଆସିଛନ୍ତି। ତେଣୁ ରୁକ୍ମିଣୀ ତାଙ୍କ ଚିଠିରେ ଲେଖିଥିଲେ କେମିତି ମୋତେ ଆପଣ ଏଠୁ ହରଣ କରିବେ, କେମିତି ହରଣ କରିବେ ନା, ତାଙ୍କର ରହିଛି ତାଙ୍କର ନୀତି ସବୁ ରହିଛି ବିବାହର ନୀତି, ତା ପୂର୍ବ ଦିନ ସେମାନେ ଯିବେ ଦୁର୍ଗାଦେବୀଙ୍କର ଆରାଧନା କରିବା ପାଇଁ। ଦୁର୍ଗାଦେବୀଙ୍କର ଆରାଧନା କଲା ପରେ ସେ ତାଙ୍କର ବିବାହ ହେବ। ତେଣୁ ଏହି ସମୟରେ ମୁଁ ଯେତେବେଳେ ଦୁର୍ଗାଦେବୀ ମନ୍ଦିର ଆସିବି, ଆପଣ ସେହି ସମୟରେ ମୋତେ ହରଣ କରିବେ, ଏଇ ଚିଠିରେ ସେ ଲେଖିଥିଲେ। କିନ୍ତୁ ଭଗବାନ ମଧ୍ୟ ସେହିଭଳି ଆସି ଅପେକ୍ଷା କରିଥିଲେ। ତେଣୁ ଏହିଭଳି ଭାବରେ ଚାରିଆଡ଼େ ସବୁ ସୈନ୍ୟ ରହିଛନ୍ତି, ସୈନ୍ୟମାନେ ସବୁ ରହିଛନ୍ତି, ରୁକ୍ମିଣୀ ଦେବୀଙ୍କର ପ୍ରୋସେସନ୍ ଆରମ୍ଭ ହେଲା। ରୁକ୍ମିଣୀ ଦେବୀ ଗଲେ ଦୁର୍ଗା ଦେବୀଙ୍କର ଦର୍ଶନ କରିବା ପାଇଁ, ବିବାହ ପୂର୍ବରୁ ଏ ରୀତି ରହିଛି, ଦୁର୍ଗା ଦେବୀଙ୍କ ଦର୍ଶନ କରିବେ। ତେଣୁ ସୈନ୍ୟମାନଙ୍କ ସହିତ ଯାଉଛନ୍ତି, ସୈନ୍ୟମାନଙ୍କ ସହିତ ଯେତେବେଳେ ଯାଉଛନ୍ତି, ସେହି ସମୟରେ ଯାଇ ଦୁର୍ଗାଦେବୀଙ୍କ ମନ୍ଦିରରେ ପ୍ରବେଶ କଲେ। ତାଙ୍କର ଅନ୍ୟମାନେ ବ୍ରାହ୍ମଣୀମାନେ ସବୁ ରହିଛନ୍ତି, ଏମାନେ ସବୁ ମଧ୍ୟ ତାଙ୍କ ସହିତ ଯାଇଛନ୍ତି, ସେମାନେ ସବୁ ପୂଜା କଲେ, ଦୁର୍ଗାଦେବୀଙ୍କୁ ପୂଜା କଲେ, ଏସବୁ କଥା ବର୍ଣ୍ଣନା କରାଯାଇଛି। ପୂଜା ସରିଲା ପରେ ଯେତେବେଳେ ସେ ଆସୁଛନ୍ତି, ସେ ଖାଲି ତାଙ୍କର ଓଢ଼ଣାକୁ ଟିକେ ଟେକି ଦେଇକରି ଦେଖିବା ପାଇଁ ଚାହିଁଲେ କେଉଁଠି କୃଷ୍ଣ ରହିଛନ୍ତି। କୃଷ୍ଣ ଆସିଗଲେ ଜାଣିଛନ୍ତି ସେ କେଉଁଠି କୃଷ୍ଣ ଅଛନ୍ତି, ଦେଖିଦେଲେ କୃଷ୍ଣକୁ, କିନ୍ତୁ ସେ ଯେଉଁ ଓଢ଼ଣୀକୁ ଟେକି ଦେଇଛନ୍ତି ତାଙ୍କ ରୂପକୁ ଯେଉଁ ଦେଖିଦେଲେ ସେ ରାଜାମାନେ ସମସ୍ତେ କିଏ ହାତୀ ଉପରେ, କିଏ ରଥ ଉପରେ, ସବୁ ଅଶ୍ୱ ଉପରେ, ସବୁ ଖଡ଼ଗ ଅସ୍ତ୍ରଶସ୍ତ୍ର ଦେଇକି ପ୍ରସ୍ତୁତ ହୋଇକି ରହିଥିଲେ, କାଳେ କୃଷ୍ଣ ଆସିଲେ ତାଙ୍କୁ ହତ୍ୟା କରିବୁ, ଏଇଭଳିଆ ରହିଥିଲେ। କିନ୍ତୁ ରୁକ୍ମିଣୀ ଦେବୀଙ୍କର ଯେଉଁ ରୂପ ଦେଖିଦେଲେ ସବୁ ବ୍ୟବସାୟୀ ପଡ଼ିଗଲେ। ଏଭଳି ରହିଛି ରୁକ୍ମିଣୀଙ୍କର ରୂପ। କିନ୍ତୁ ଜଣେ ଆଚାର୍ଯ୍ୟ କହୁଛନ୍ତି ସେ ରୁକ୍ମିଣୀଙ୍କ ରୂପକୁ ସେମାନେ ପ୍ରକୃତ ଦେଖିପାରିନାହାନ୍ତି। ରୁକ୍ମିଣୀ ହେଉଛନ୍ତି, ସେ ହେଉଛନ୍ତି କ'ଣ, ସିଏ ସ୍ପିରିଚୁଆଲ, ଏମାନେ ମ୍ୟାଟେରିଆଲ ବସ୍ତୁ, ଭୌତିକ ବସ୍ତୁ, ଅପ୍ରାକୃତ ବସ୍ତୁ ସହିତ ତାକୁ ଜାଣିପାରିବେ ନାହିଁ। କିନ୍ତୁ ଏଇ ଯେଉଁ ରୁକ୍ମିଣୀଙ୍କର ଇଏ ଗୋଟେ ଭୌତିକ ରୂପକୁ ସେ ଦେଖିଲେ, ଭୌତିକ ରୂପକୁ ଦେଖିକରି ମଧ୍ୟ ସେ ସବୁ ବେହୋସ ହେଇଗଲେ, ଏଭଳି କଥା ରହିଛି। ତେଣୁ ତାପରେ भगवान आसी पहुँच गले रुक्मिणी देवी जाऊले सखी मान सहित ब्राह्मणी मान सहित जाऊले जाकिरी किंतु रास्ता को न प्रकृत रास्त न जाकि गृह को न जाकिरी जिते कृष्ण रही सेपट को पड़ेगले एवं तांकर सखी मान सहित गले तेणु जो पहुँचगले रथ पाखे कृष्णकर कृष्ण हाथ देखेदेले से हाथ धरिकी चार उठिले ये भाव में सब वर्णना कर रुक्मिणी विवाह बहुत बहुत कथा रही रुक्मी एमती कि सब राजा मैंने गले युद्ध करवाई कृष्ण सहित युद्ध करवाई गले राजा मैंने युद्ध 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 सब मृत्युवरण कले अधिकांश मृत्युवरण कले तेणु सब फेरी आसे आती बचिले फेरी आस जीवन रक्षा कर फेरी आसे यही भाव में शिशुपाल कौ शिशुपाल शिशुपाल मन दुख बस जरासंध बहुत सांत्वना दौंस एवं से समय रुक्मी तांकर भाई कहले मु शपथ करुची जदि मु रुक्मिणी को फेरे न आणवी तेल मुठिक आसबि ना राज्य को आसबि ना यही भाव कही चलने भगवान सहित युद्ध करा भगवान सहित युद्ध करुंती भगवान सहित कौन से युद्ध करे किंतु रुक्मिणी देवी को अनुरोध से हत्या कले ना हत्या कले ना तेणु यही भाव बांधि पकेले बांधि पकेले सब कौन मस्तक जो केश सब रही सब छेदन करदे मान अस्त्र छेदन करदे विकलांग मान रूप करदे विरूप करदे तेणु यही देखी रुक्मिणी देवी बहुत मन दुख कर क्रंदन करुले बलराम आसी पहुँचीगले बलराम अन्य मान सहित युद्ध करस्त करगले पहुँचीगला बलराम रुक्मिणी देवी को बहुत सांत्वना प्रदान कर बहुत इंपोर्टेंट श्लोक सब रही जहाँ पूर्व वर्णना कर सब बहुत इंपोर्टेंट श्लोक ये जो शोक थिला रुक्मिणी देवी भगवान बलराम जो सांत्वना देले शोक दूर हो गला सही भाव में आम देखा युधिष्ठिर महाराज शोक जो अच्छी महाभारत युद्ध पर युधिष्ठिर महाराज बहुत शोक होता एमती कि भगवान कृष्ण ज्ञान प्रदर्शन कले से शोक दूर हो नाला किंतु भीष्मदेव जो उपदेश देले से शोक दूर है तेणु आमर जो शोक हूँ शोक मोह भय ये तीनो जिनस रही शोकटा हूँ अतीत अतीत मोह हूँ वर्तमान पर भय हूँ भविष्य पर भौतिक जगत में समस्ते शोक मोह भय रही किंतु जड़े जदि भगवान को शरण जीवे तेल से शोक मोह भय दूर हे हरे कृष्णा 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 हरे 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 राम 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 बलराम जो बड़े रुक्मिणी देवी को यह भाव ज्ञान उपदेश देले से दूर है शोक दूर है एवं रुक्मी से रे कहुए कौन कटक ना कौन गोटे कहते से रे आ गले ना निज राज्य को गले ना शपथ करते गले ना एवं रुक्मिणी सहित ये कृष्ण सहित ये जो ये शत्रुता ये बहुत बहुत काल पर्यंत रहा बहुत काल पर्यंत रहा कन्या को प्रदान कले कन्या को प्रदान कले प्रद्युम्न को दिन प्रदान कले पुणी तांकर जो नातुणी रही नातुणी अनुरोध को प्रदान कले सब होकरी शत्रुता होगा ये जो विवाह लीला भगवान बलराम हत्या कर रुक्मी को ये सब कथा आगुरी वर्णना कर सारीचे वर्णना हो जा भागवत वर्णना हो जाए तेणु वर्तमान भगवान कौशन सीता जे तमें यही पुत्र 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 यही भाव सब अनेक वर्ष पर बहार अनेक वर्ष पर यह घटनाटी होता बाजाराणी उवाच करिचित सुखमासीनम गोटे थर भगवान भगवान हूँ आनंद घन से केवल दुखरे रही पारे ना ଭଗବାନ ଚାହିଁଲେ ମୋତେ ଦୁଃଖ କରିବା ପାଇଁ ଭଗବାନ ଦୁଃଖ ପାଇପାରିବେ ନାହିଁ। ଯେମିତି ସୂର୍ଯ୍ୟମଣ୍ଡଳରେ ଅନ୍ଧକାର ରହିପାରିବ ନାହିଁ ବା ବରଫ ରହିପାରିବ ନାହିଁ, ସୂର୍ଯ୍ୟମଣ୍ଡଳରେ ସବୁବେଳେ ଆଲୋକ ରହିବ ବା ତାପ ରହିବ। ସେହିଭଳି ଭାବରେ ଭଗବାନ କେବେ ହେଲେ ଦୁଃଖ ପାଇ ପ୍ରାପ୍ତ ହୋଇପାରିବେ ନାହିଁ, ସେ ସବୁବେଳେ କ'ଣ ଆନନ୍ଦ ଘନ, ସିଏ ଆନନ୍ଦ ଘନ, ସଚ୍ଚିଦାନନ୍ଦ ଘନ ସିଏ। ତେଣୁ ଗୋଟେ ଥର କରିଛି, ସୁଖମା ଆସିନମ ସ୍ୱ ତଳପସ୍ତମ ଜଗତ ଗୁରୁମ, ସିଏ ସ୍ୱ ତଳପସ୍ତମ ନିଜର ତଳ୍ପ ହେଉଛି କ'ଣ ଶଯ୍ୟାରେ, ଭଗବାନ ନିଜ ଶଯ୍ୟାରେ ଶୟନ କରିଥିଲେ। ସ୍ୱ ତଳପସ୍ତମ ଜଗତ ଗୁରୁ, ସିଏ ଭଗବାନ ଜଗତ ଗୁରୁ, ଜଗତ ଗୁରୁ। ଆଜିକାଲି ଆମେ ଦେଖୁଛେ ବହୁତ ଜଗତଗୁରୁ ରହିଛନ୍ତି, କିନ୍ତୁ ପ୍ରକୃତରେ କ'ଣ ସେମାନେ ଜଗତଗୁରୁ? କାଳିଯୁଗରେ ବର୍ଣ୍ଣନା କରାଯାଇଛି ଚାରୋଟି ସମ୍ପ୍ରଦାୟ ରହିଛି, ଚାରୋଟି। ଭଗବାନ କୃଷ୍ଣଙ୍କୁ ଜଗତଗୁରୁ ବୋଲି କୁହାଯାଏ, କାରଣ ତାଙ୍କଠାରୁ ସବୁ ଜ୍ଞାନ ଆସୁଛି। କ'ଣ ସେ ଶ୍ଳୋକ ଗୀତଟି, ବସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଦନ ଦେବକୀ ପରମାନନ୍ଦଂ କୃଷ୍ଣଂ ବନ୍ଦେ ଜଗଦ୍ଗୁରୁଂ। ଭଗବାନ କୃଷ୍ଣ ଜଗଦ୍ଗୁରୁ, ସେ ହିଁ ଜ୍ଞାନ ପ୍ରଦାନ କରିଛନ୍ତି ବ୍ରହ୍ମାଙ୍କୁ। ବ୍ରହ୍ମା ଭଗବାନଙ୍କର ପ୍ରଥମ ପୁତ୍ର ହେଉଛନ୍ତି ବ୍ରହ୍ମା। ଭଗବାନ ଯେଉଁ ଭୌତିକ ଜଗତ ସୃଷ୍ଟି ହେଉଛି, ଭୌତିକ ଜଗତ ସୃଷ୍ଟି ହେଲା, ସେଇ ସୃଷ୍ଟିରେ ଭଗବାନ ନିଜକୁ ବିସ୍ତାର କରିକି ଆସିଛନ୍ତି। ଚିତ୍ ଜଗତରେ ଭଗବାନ ରହୁଛନ୍ତି, ତାଙ୍କର ଅନେକ ବିସ୍ତାର ରହିଛି, ଅନେକ ଲୀଳା ରହିଛି ବୈକୁଣ୍ଠ ଲୋକରେ। ଏବଂ ଯେଉଁ ରହିଛି କାରଣାନବ ଜଳ, କାରଣାନବ ଜଳରେ ସେଠି ଭଗବାନ କାରଣାନବ ସାଇ ବିଷ୍ଣୁ ଶୟନ କରିଛନ୍ତି। ଏବଂ ତାଙ୍କଠାରୁ ତାଙ୍କ ନିଶ୍ୱାସରେ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି, ଏବଂ ଭୌତିକ ଜଗତ ଯେତେବେଳେ ସୃଷ୍ଟି ହେଉଛି ସେଠି ମଧ୍ୟ ଭଗବାନ କାରଣଦେବ ସାଇ ବିଷ୍ଣୁଙ୍କ ଠାରୁ ଗୋଟେ ବିସ୍ତାର ଆସୁଛନ୍ତି, ସେ ହେଉଛି ଗର୍ଭଦେବ ସାଇ ବିଷ୍ଣୁ। ଗର୍ଭଦେବ ସାଇ ବିଷ୍ଣୁଙ୍କର ନାଭିରୁ ଗୋଟେ ପଦ୍ମ ଜାତ ହେଉଛି, ଯେଉଁ ପଦ୍ମରେ ବ୍ରହ୍ମା ସୃଷ୍ଟି ହେଉଛନ୍ତି। ତେଣୁ ଏମିତିକି ବ୍ରହ୍ମାଙ୍କର ମଧ୍ୟ ପ୍ରଥମେ କିଛି ଜ୍ଞାନ ନଥିଲା, ସେ ଜାଣିପାରୁନଥିଲେ। ସେ କିଏ ଜାଣିପାରିଲେନି ତ ଅନ୍ୟ କଥା କ'ଣ କହିବା, ସେ କିଏ ଜାଣିପାରୁନଥିଲେ। ତେଣୁ ସେ ଯେଉଁ ରହିଛି, ସେ ଯେଉଁ ପଦ୍ମରେ ଜାତ ହୋଇଥିଲେ, ସେ ପଦ୍ମନାଡ଼ରେ ଭିତରୁ ପ୍ରବେଶ କରିକି ସେ ଗର୍ଭଦେବ ଜଳରେ ବହୁତ କାଳ ବର୍ଷ ପଳିଗଲା, ପ୍ରବେଶ କରି ଖୋଜି ବୁଲିଲେ କିଏ ତାଙ୍କର ସୋର୍ସ, କିଏ କେଉଁଠୁ ସେ ଆସିଲେ, କିଛି ଜାଣିପାରିଲେ ନାହିଁ। ସେହି ସମୟରେ ତପ ଏଇ ଦୁଇଟି ଶବ୍ଦ ଶୁଣି ଦୁଇଥର ଏଇ ଶବ୍ଦଟି ଶୁଣିଲେ, ତେଣୁ ସେ ତପସ୍ୟା କରିବା ପାଇଁ ଆରମ୍ଭ କଲେ। ଅନେକ ବର୍ଷ କାଳ ତପସ୍ୟା କଲା ପରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରୁଛନ୍ତି, ସେଟା ଜଗଦ୍ଗୁରୁ, ସେ ଜ୍ଞାନ ପ୍ରଦାନ କରିଛନ୍ତି। ଭାଗବତମ ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟ 32-35 ଏଇ ଚାରୋଟି ଶ୍ଳୋକରେ ସବୁ ଜ୍ଞାନ ଭଗବାନ ଦେଇଛନ୍ତି ବ୍ରହ୍ମାଙ୍କୁ। ତେଣୁ ଇଏ ଚତୁଶ୍ଳୋକୀ ଭାଗବତ ବୋଲି କୁହାଯାଏ, ଏଇ ଚାରୋଟି ଶ୍ଳୋକ ଭାଗବତଙ୍କୁ ବିସ୍ତାର କରାଯାଇଛି 18,000 ଶ୍ଳୋକରେ। ଚାରୋଟି ଶ୍ଳୋକ ହେଉଛି ମୂଳ ଶ୍ଳୋକ, ତା ଦେହରେ ସବୁ ଜ୍ଞାନ ରହିଛି ବୈଦିକ ଜ୍ଞାନ। ଏଭଳି ଆମେ ଦେଖିବା, ଦେଖନ୍ତୁ ଗୋଟେ ବରଗଛ ରହିଛି, ଏତେ ବିରାଟ ବଡ଼ ବରଗଛ, କିନ୍ତୁ ତାହାର ଗୋଟେ ଛୋଟିଆ ମଞ୍ଜିରେ ରହିଛି, ଛୋଟିଆ ମଞ୍ଜିରୁ ଏତେ ବିରାଟ ବଡ଼ ବରଗଛ ହେଉଛି। ସେହିଭଳି ଭାବରେ ବୈଦିକ ଶାସ୍ତ୍ର ମଧ୍ୟ ସେହିଭଳି ଭାବରେ, ଯଦିଓ ହଜାର ହଜାର ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି, କିନ୍ତୁ ତାକୁ ସଂକ୍ଷେପରେ ମଧ୍ୟ କରିହେବ, ଗୋଟିଏ ଅକ୍ଷର ପ୍ରକାଶ କରିହେବ, ସେଇଟା ହେଉଛି ପ୍ରଣବ ଓଙ୍କାର। ଭଗବତ ଗୀତାରେ ଭଗବାନ କହିଲେ ପ୍ରଣବ ସର୍ବବେଦେଷୁ, ସମସ୍ତ ବେଦରେ ମୁଁ ହେଉଛି ପ୍ରଣବ, ଏବଂ ବେଦ୍ୟମ ପବିତ୍ର ଓଙ୍କାର, ମୁଁ ହେଉଛି ପବିତ୍ର ଓଙ୍କାର, ମୁଁ ହେଉଛି ବେଦ୍ୟ ଜାଣିବା କଥା ଓଙ୍କାର। ତେଣୁ ଏ ଯେଉଁ ଓଙ୍କାର ରହିଛି, ଏଇ ଓଙ୍କାରକୁ ବିସ୍ତାର କରାଗଲେ ଚତୁଶ୍ଳୋକୀ ଭାଗବତ, ନା ନା ଓଙ୍କାରକୁ ବିସ୍ତାର କଲେ ପ୍ରଣବତେ ଯେଇ ଅର୍ଥ ଗାୟତ୍ରୀ ତ ସେଇ ହଏ, ପ୍ରଣବର ଯେଉଁ ଅର୍ଥଟା ଅଛି ଗାୟତ୍ରୀ ତ ସେଇଟା କୁହାଯାଉଛି, ओम भूर्भुवस्व तस्य विदुर्वरेण्यं भर्गदेवस्य धीमहि धियो यो न प्रचोदयात्। प्रणवर विस्तार होची गायत्री एवं सही अर्थ विवल्या चतुश्लोकी भागवते कहे। गायत्री को यदि विस्तार करा जीव से चारोटी श्लोक कहे चार चतुश्लोकी भागवत एवं से ही चतुश्लोकी भागवत विस्तार होती 18,000 श्लोक। तेणु भगवान जगद्गुरु समस्त गुरु से भागवत रे गोटे सुंदर श्लोक रही जोटा को उद्धव कहते विदुर को उद्धव कहते विदुर को तृतीय स्कंद द्वितीय अध्याय श्लोकटी अच्छा जे जितेबले भगवान जदा तु राजा जदा तु पार्थ प्रहित सभाया जगद गुरु जानि जगाद कृष्ण न तानि पुंसामृतायनानि राजो रुमेने क्षत पुण्यलेशा। भगवान यही भाव गोटे थर भगवान जगद्गुरु किंतु तांकर कथा न मानले कौन हबो। भगवान समस्त मंगल पाई व्यवस्था करिसेंदी सर्वे भवन्तु सुखिना सर्वे सन्तु निरामया सर्वे भद्राणि पश्यन्तु मा कश्चि दुख भाग भवे। समस्त मंगल पाई भगवान व्यवस्था करिसेंदी किंतु आमे तांक कथा जदि ग्रहण न करिबा आमर केमिति मंगल हबो। भगवत गीता रे सब ज्ञान देकर अंतिम कहले सचेत महंकारा न शोषसी विनक्षसी ये ज्ञान मु तुम प्रदान करी तुम श्रवण न कर तुम विनाश हो समस्त मंगल पर भगवान व्यवस्था करमें जी भगवान कथा ग्रहण न करवा आम के मंगल हम जगत गुरु सी समस्त मंगल पर थे कौन युधिष्ठिर महाराज तक पठे कौन शांतिदूत हिसाब से शांतिदूत हिसाब से भगवान जाते दुर्योधन दुर्योधन प्रथम भाविला दुर्योधन होती भगवान समुधि भगवान और दुर्योधन समुधि दुर्योधन जो कन्या लक्ष्मणा को भगवान पुत्र सांब विवाह करते तेणु समुधि हे तेणु भगवान जो जाती सी भावुले बहुत प्रकार खाद्य प्रदान करप्यायित करदे सी पांडव मान पक्षी भूल जाए आम पाखे रे ये चिंता करुले कि भगवान से भगवान से खाद्य खाया गले कि दुर्योधन को भोग न खायो रुख साक विदुर घर खायो ऐसे प्रेम पुजारी राधे श्याम 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 जय माधव मदन मुरारी राधे श्याम श्याम श्याम। भगवान दुर्योधन बहुत प्रकार भगवान व्यवस्था करथिला किंतु ता प्रेम नहीं भगवान प्रति भगवान प्रेम नथिले सेटा खाद्य ग्रहण करिवे नहीं से भगवत गीता रे भगवान कहले पत्रं पुष्पं फलं तोयं जो मे भक्त्या प्रयच्छति तदंग भक्ति प्रभुतम स्नामी प्रेतात्मन। इट भक्ति शब्द दुई थर व्यवहार करा जाए भक्ति रे भगवान को आम प्रदान कले भगवान ग्रहण करिवे। भागवत मध्ये श्लोकटी अच्छा ये श्लोक एक्जाक्टली श्लोक दशम स्कंद 81 अध्याय तेणु भगवान से गले ना बर विदुर घरे आसिक खाइले राजा विदुर पत्नी कदमी चोपा खाली दौले कदमी फिंगे देकर भगवान खाद्य ग्रहण करुले तेणु जदाच पार्थ प्रहित सभायां जगद्गुरु से जगद्गुरु से समस्त मंगल करने चाहूले कौरव मान मंगल हम पांडव मान मंगल हम से जाते तेणु जो पहुँचले तेणु तक भगवान कहले मु वर्तमान महाराज युधिष्ठिर दूत हिसाब से आसीच्ची शांति प्रस्ताव आणिकी आसी भगवान युधिष्ठिर महाराज पांडव मैंने समस्ते आप कह से राजी आप जो सी डील करेंगे सीटा आम सब राजी से जहाँ चाहिए करें जदि समग्र पृथ्वी होती सम्राट युधिष्ठिर महाराज ता पूर्व से राजस्व यज्ञ करते समग्र पृथ्वी राजा मैंने वश्यता स्वीकार करते कि तथापि भगवान जो गले कहले पौरमान को धृतराष्ट्र महाराज को कहले जे वर्तमान समग्र पृथ्वी होती सम्राट होती युधिष्ठिर महाराज तांकर साम्राज्य को आपण एमती पशा खेल करी सब हरी नहीं लुटि नहीं वर्तमान से दिंतु वर्तमान से बार वर्ष वनवास गले गोटे वर्ष अज्ञातवास हो गला वर्तमान तांकर साम्राज्य को फेरे दिंतु दुर्योधन कहते आम दे पार ना ठीक अच्छे ना अधा दि ना अधा भी दे हेनी पांच खंड ग्राम दि से पांच खंड ग्राम महाभारत वर्णना करा गोटे हूँ बारणाव्रत जो जोटी पांडव मान को जाड़ी देवाई चेष्टा कर बारणाव्रत बर्तमान वाराणसी बारणाव्रत सी युद्ध दुर्योधन कहले बिना युद्ध सूचग्री मेदिनी मुझे देवी ना ये भाव कहले तेनालीटा कौन जगद्गुरु सी यदा च पार्थ प्रहित सभाया जगद्गुरु जानी जगाद कृष्ण नौदानी पुंसामृतायनानी राजो रुमेने क्षेत पुण्य लेसा भगवान जो कथा अमृतपूर्ण कथा अमृतायनानी अमृतपूर्ण कथा भगवान कथा अमृत बोली कह जाए भगवान जो कहते कते अमृत नमृत भगवान कथा अमृत किंतु यहीटा को दुर्योधन महाराज ग्रहण कले ना केत पुण्य लेकर जो पुण्य थिला सेटा नष्ट हो गला तेणु भगवान अंतिम युद्ध घोषणा करके आसिले भगवान युद्ध पई जाई नथिले भगवान चाहिए शांति पई शांति दूत युधिष्ठिर महाराज शांति प्रस्ताव देते कहले आप जहाँ कहे से आम राजी किंतु दुर्योधन ग्रहण कला ना तेणु सूचक मेदिनी कौन दब ना आए मेदिनी रहा ना ये घटना है भगवान जगद्गुरु जगद्गुरु स्वतर्पस्तम निजर शज्जा पति पर्यचरत भैष्मी जो शज्जा शयन करते समय पति पर्यचरत भैष्मी भीष्म कन्या भैष्मी बोली कहुची रुक्मिणी रुक्मिणी पति पर्यचरत ताकर सेवार निजुक्त थे भगवान जो शयन करें जो भगवान को शयन आरती हो शयन आरती सब विभिन्न प्रकार आरती करगवान शयनपाई आम जगन्नाथ मंदिर पहड़ पड़े से समय सब पहड़ गीत बोला जाए शयन आरती दि जाए निद्रादेवी को डक जाए निद्रादेवी को आसिक भगवान को सी निद्रा देवे निद्राटा जो रही आमर यहाँ कौन पाई ना केमी हो आम सब भूली जाऊे आम जब भूली न जावा तेल आम शोपर ना भगवद गीत भगवान कहते सर्वस्व चाहं हृदि सन्निविष्टो मत स्मृति ज्ञानमपोहनम च वेदेश सर्वैरहमेव्यवेद्यो वेदांत कृत वेद विदेव चाहम भगवान ठार् ज्ञान आसुची स्मृति आसुची एवं विस्मृति आसुची यदि भगवान विस्मृति न दिंदे तेल आम शोपर ना आमर जदि विस्मृति न था आम अनेक जन्मर कथा सब मन रखि था भगवान से विस्मृति दे दिखती भगवान ठीक से ज्ञान विस्मृति आसुची तेणु भगवान भगवान शयन आम शयन भीत तफात रही आम जो शयन हम कौन तम गुण से शयन करे आम सब भूली जाऊे तम गुण से आम रही कि भगवान तम रज सत्य तीनो गुण ऊर्धर सी भगवान सच्चिदानंद घन सी तीन गुण ऊर्धर तीन गुण से शयन ये जो तम गुण शयन नुह भगवान भगवान शयन सब जानते सब कुछ बुझीपारती सी शयन भगवान निद्रा भागवत वर्णना ए कौन ब्रह्म संगीत वर्णना कर जकारणा नवजड़े भजती स्म योग निद्रा ଭଗବାନ ଯେଉଁ ନିଦ୍ରା ହେଉଛି ଯୋଗ ନିଦ୍ରା, ସେ ଯେଉଁ କାରଣାନବଶରଳରେ ଶୟନ କରିଛନ୍ତି, ସେ ଶୟନରେ ସବୁ କାର୍ଯ୍ୟ କରୁଛନ୍ତି। ଯେ କାରଣାନବଜଳେ ଭଜତି ସ୍ମ ଯୋଗ ନିଦ୍ରା ମନନ୍ତ କୋଟି ଜଗଦଣ୍ଡ କୋପ ଆଧାର ଶକ୍ତି ଅବଲମ୍ବ୍ୟା ପରାଂଶୁ ମୂର୍ତ୍ତିମ୍ ଗୋବିନ୍ଦ ମହାଦିପୁରୁଷଙ୍କ ମଙ୍ଗଜା। ଭଗବାନ କାରଣାନବ ଜଳରେ ଯେଉଁ ଶୟନ କରିଛନ୍ତି, ସେ ଯୋଗ ନିଦ୍ରାରେ ଶୟନ କରିଛନ୍ତି। ଯୋଗ ନିଦ୍ରା ତାଙ୍କର, ସେ ଶୟନ ଅବସ୍ଥାରେ ମଧ୍ୟ ସବୁକିଛି ଜାଣନ୍ତି। ସିଏ ପୂର୍ଣ୍ଣ ଚେତନଶୀଳ, ସିଏ ଅଚେତନ କେବେ ନୁହନ୍ତି, ସବୁ ଚେତନଶୀଳ, ସବୁବେଳେ ଚେତନଶୀଳ ସିଏ। ତେଣୁ ଭଗବାନ ଏଠି ଯେଉଁ ଲୀଳା କରୁଛନ୍ତି, ସେଠି ଶୟନ କରିଛନ୍ତି। ସ୍ୱତଳ୍ପସ୍ଥ ଜଗଦ୍ଗୁରୁ ପତିଂ ପର୍ଯ୍ୟଚରତ ଭୈସ୍ମି, ତେଣୁ ତାଙ୍କର ସେବା କରୁଛନ୍ତି। ପତିଂ ପର୍ଯ୍ୟଚରତ ଭୈସ୍ମି, ରୁକ୍ମିଣୀ ଦେବୀ ପତିଙ୍କର ସେବା କରୁଛନ୍ତି। ବ୍ୟଜନେନ ସଖୀ ଜନେଇ, ବ୍ୟଜନ କହିଲେ ବିଞ୍ଚଣା ପ୍ରଦାନ କରୁଛନ୍ତି, ଏବଂ ଅନ୍ୟ ସବୁ ମାଧ୍ୟମରେ ମଧ୍ୟ ସଖୀ ଜନେଇ ଅନ୍ୟ ସଖୀମାନେ ସବୁ ରହିଛନ୍ତି, ତାଙ୍କର ଦାସୀମାନେ ସବୁ ରହିଛନ୍ତି, ଏମାନେ ସବୁ ଭଗବାନଙ୍କର ଏଭଳି ଭାବରେ ସେବା କରୁଛନ୍ତି। ଯଦିଓ 16,108 ରାଣୀ ରହିଛନ୍ତି ଭଗବାନଙ୍କର, ଏବଂ ରାଣୀଙ୍କର ବହୁତ ଦାସ ଦାସୀ ସବୁ ରହିଛନ୍ତି, କିନ୍ତୁ ତଥାପି ଏମାନେ ରାଣୀମାନେ ନିଜେ ଭଗବାନଙ୍କୁ ସେବା କରନ୍ତି, ନିଜେ ଭଗବାନଙ୍କୁ ସେବା କରନ୍ତି। ତେଣୁ ଏ ଶ୍ଳୋକ ଭାଷାରେ କୁହାଯାଉଛି, ଏଇଟା ଅଛି ଶ୍ରୀ ବିଶ୍ୱନାଥ ଚକୁର ଠାକୁର କାବିକ ଭାବରେ ଉଲ୍ଲେଖ କରିଛନ୍ତି ଯେ ଏଇ ଅଧ୍ୟାୟରେ ରୁକ୍ମିଣୀ ଦେବୀ ସୁଗନ୍ଧ କର୍ପୂର ସଦୃଶ, ରୁକ୍ମିଣୀ ଦେବୀଙ୍କ ଏଇଟା କରିବାର ଉଦ୍ଦେଶ୍ୟ ହେଉଛି ରୁକ୍ମିଣୀ ଦେବୀ ଭଗବାନ କେତେ ଭଲ ପାଆନ୍ତି ସେଇଟାକୁ ପ୍ରଦର୍ଶନ କରାଯାଇଛି। ବିଶ୍ୱନାଥ ଚକୁର ଠାକୁର ବହୁତ ସୁନ୍ଦର ଭାବରେ ଏଇଟାକୁ କାବିକ ଭାବରେ ବର୍ଣ୍ଣନା କରିଛନ୍ତି ଯେ ରୁକ୍ମିଣୀ ଦେବୀ ସୁଗନ୍ଧ କର୍ପୂର ସଦୃଶ, ଏବଂ ଶ୍ରୀକୃଷ୍ଣଙ୍କ କଥା ରୂପକ ପେଷଣ ପଥରରେ ପେଶି ହୋଇଯାଇଥିଲେ। ଶ୍ରୀକୃଷ୍ଣ ଯେଉଁ ତାଙ୍କୁ ଏଇଭଳି ଭାବରେ ଥଟା ପରିହାସ କରିଥିଲେ, ସେଇ ଦ୍ୱାରା ସେ ଗୋଟେ ପେଷଣ ପଥର ଭଳି ସେଥିରେ ସେ ପେଶି ହୋଇଯାଇଥିଲେ ରୁକ୍ମିଣୀ ଦେବୀଙ୍କର ସୁଗନ୍ଧ କର୍ପୂର ଭଳି। ପରୋକ୍ଷ ଭାବରେ କୁହାଯାଏ କର୍ପୂର ଦାନା ଗୁଣ୍ଡ ହେବା ସମୟରେ ତାର ସୁଗନ୍ଧ ଯେପରି ପ୍ରକାଶିତ ହୁଏ, ସେହିପରି ଭଗବାନ ଶ୍ରୀକୃଷ୍ଣଙ୍କ ଆପାତତ ସହାନୁଭୂତିହୀନ କଥାରେ ପୀଡ଼ିତା ହୋଇ ରୁକ୍ମିଣୀଙ୍କ ପବିତ୍ର ଚାରିତ୍ରିକ ଗୁଣାବଳୀ ପରିବ୍ୟାପ୍ତ ହୋଇଥିଲା। ଏ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ କିଭଳି ଭାବରେ ରୁକ୍ମିଣୀ ଦେବୀ ଭଗବାନ କଥାକୁ ସବୁ କାଟିବେ, ସବୁ କଥା ଅଛି। ଆଚାର୍ଯ୍ୟ ଆହୁରି ଉଲ୍ଲେଖ କରିଛନ୍ତି ଯେ ରୁକ୍ମିଣୀ ସ୍ୱୟଂ ଶ୍ରୀ ଭଗବାନଙ୍କୁ ସେବା କରୁଥିଲେ, କାରଣ ସେ ଜଗଦ୍ଗୁରୁ, ଜଗତର ଗୁରୁଦେବ ଏବଂ ପତିମ ତାଙ୍କର ସ୍ୱାମୀ, ଜଗତର ଗୁରୁ ଏବଂ ତାଙ୍କର ସ୍ୱାମୀ ମଧ୍ୟ ପତିମ। ସୁଖଦେବ ନାଓ ସ୍ପିକ୍ସ ଅଫ୍ ଦ ଲଭ୍ କ୍ୱାରଲ୍ ବିଟୱିନ୍ ରୁକ୍ମିଣୀ ଆଣ୍ଡ କ୍ରିଷ୍ଣ ୱିଚ୍ ଆର୍ ସୁଟେବୁଲ୍ ଇନ୍ ସ୍ପିକିଂ ଆବାଉଟ୍ ଦ ଇଭେଣ୍ଟସ୍ ୱିଥ୍ ଆଫ୍ଟର ଅନିରୁଦ୍ଧସ୍ ମ୍ୟାରେଜ୍। ଅନିରୁଦ୍ଧ ତାଙ୍କର ପୁତ୍ର ହେଉଛନ୍ତି ପ୍ରଦ୍ୟୁମ୍ନ, ପ୍ରଦ୍ୟୁମ୍ନଙ୍କ ପୁତ୍ର ହେଉଛନ୍ତି ଅନିରୁଦ୍ଧ। ଅନିରୁଦ୍ଧଙ୍କ ବିବାହ ପରର ଘଟଣା ଏଇଟା, ଏତେ ବର୍ଷ ପରେ ଭଗବାନ ଏଭଳି ଭାବେ ତାଙ୍କୁ କହିବେ କାହିଁକି ମୋତେ ବିବାହ କଲ, ବର୍ତ୍ତମାନ ମୋତେ ସମୟ ଅଛି, ତୁମେ ଆଉ ଜଣଙ୍କୁ ବିବାହ କର, ଏଇଭଳିଆ ଭଗବାନ କହିବେ। ଦିସ୍ କ୍ୱାରେଲ୍ ଇଣ୍ଡିକେଟ୍ସ ସ୍ପେଶାଲ୍ ରସ ଇନ୍ ଦ ପାଷ୍ଟ ଟାଇମ୍ସ ୱିଥ୍ ଦ କ୍ୱିନ୍ସ। ଭଗବାନ ଏଇଭଳି ଭାବରେ ଏଇ ଗୋଟିଏ ଖାଲି ଉଦାହରଣ ଦିଆଗଲା, ଭଗବାନ ଏଇଭଳି ଭାବରେ ତାଙ୍କର ପତ୍ନୀମାନଙ୍କ ସହିତ ହାସ୍ୟରସ ଉପଭୋଗ କରୁଥିଲେ, ଆସ୍ୱାଦନ କରୁଥିଲେ। The whole chapter deals with this. ये जो अध्याय रे आम शुणा कमी रुक्मिणी देवी तांकर थटा पर सही जानपारे ना तेणु से मूर्छा हो गले सब अध्याय वर्णना करा जीवो। One time while happily engaging in married life, Rukmini was serving Krishna seated on her bed since she was greater than anyone, Jagadguru. ତାଙ୍କ ସହିତ କେହି ସମାନ ହୋଇପାରିବେନି, ଜଗତଗୁରୁ ସିଏ ଗ୍ରେଟର ଦେନ୍, ତାଙ୍କ ସହିତ କି ସମାନ ହୋଇପାରିବେନି, ତାଙ୍କର ଉର୍ଦ୍ଧ୍ୱ କଥା କ'ଣ କୁହାଯିବ। ରୁକ୍ମିଣୀ ଭଗବାନଙ୍କ ସେବା କରୁଥିଲେ। ଜଣେ ଆଚାର୍ଯ୍ୟ କହୁଛନ୍ତି ରୁକ୍ମିଣୀ ଦେବୀଙ୍କର ମଧ୍ୟ ଟିକେ ଗର୍ବ ଥିଲା, କାରଣ ସିଏ ହେଉଛନ୍ତି ରାଣୀଙ୍କର କନ୍ୟା, ରାଣୀଙ୍କର କନ୍ୟା ଆଉ ଇଏ ତ ରାଜା ନୁହନ୍ତି, ଏଭଳି ଭାବରେ ଟିକେ ଗର୍ବ ଥିଲା। ଭଗବାନ ସେଇ ଗର୍ବ ପାଇଁ ମଧ୍ୟ ଏଇ କଥାଟି କଲେ, ଯାହା ହଉ ସେଇଟା ଏତେ ଜଣାପଡ଼ୁନି। କିନ୍ତୁ particularly because he was the object of her love since he was her husband, tenu rukmini hosen patarani jeshtarani tankara bhagavan kara, and particularly by her friends she served him with various articles, bahut prakar dabya re bhagavan seva korthule various articles, finally with the fan she personally served। ତେଣୁ ଏଇ ଯେଉଁ ବିଞ୍ଚଣାରେ ସେ ବିଞ୍ଚଣା ଦେଉଥିଲେ, ବେଦନ କରୁଥିଲେ। ଦିସ୍ ଇଜ୍ ଇମ୍ପ୍ଲାଏଡ଼୍ ବିକଜ୍ ଇଟ୍ ଇଜ୍ ପ୍ରପର୍ ଦ୍ୟାଟ୍ ୱାନ୍ ପର୍ସନ୍ ଫ୍ୟାନ୍ସ ରାଦର୍ ଦେନ୍ ମେନି, ଆଣ୍ଡ ଭର୍ସ 7 ମେନ୍ସନ୍ ଦ୍ୟାଟ୍ ସି ଆଲୋନ୍ ଟୁକ୍ ଏ ୟାକ୍ ଟେଲ୍ ଫ୍ୟାନ୍। ଏଇ ଯେଉଁ ଆମର ଦେଉଛି ଇଏ ନା ଆଲର୍ଟ ଦିଆଯାଉଛି, ସେଇଭଳି ଭାବରେ ଭଗବାନଙ୍କୁ ସେ ବିଞ୍ଚଣା କରୁଥିଲେ, ଏବଂ ସେହି ସମୟରେ ଭଗବାନ ତାଙ୍କୁ ଏହିଭଳି ଭାବରେ ଉପହାସ କରିବେ, ମାନେ ଥଟା କରିବେ ତାଙ୍କ ପତ୍ନୀଙ୍କ ସହିତ, ଶୁଣିକରି ଯେ ସିଏ ରୁକ୍ମିଣୀ ଦେବୀ ହତାଶ ହୋଇଯିବେ, ମୂର୍ଚ୍ଛା ହୋଇଯିବେ। ଏଭଳି ଭାବରେ ପଡ଼ିବେ ଯେମିତି ବର୍ଣ୍ଣନା କରାଯାଇଛି, ଯେମିତି ପବନରେ କ'ଣ ଏ ଯେଉଁ କଦଳୀ ଗଛ ଭାଙ୍ଗିଯାଏ ଭାଙ୍ଗି ପଡ଼େ, ସେଇଭଳି ଭାବରେ ପଡ଼ିଯିବେ ତଳେ। କିନ୍ତୁ ଭଗବାନ ଯଦିଓ ଦୁଇ ଭୁଜ ରହିଛି ଭଗବାନଙ୍କର, କିନ୍ତୁ ଚତୁର୍ଭୁଜ ରୂପ ଧାରଣ କରିବେ, ଚତୁର୍ଭୁଜ ରୂପ ଧାରଣ କରିକି ଭଗବାନ ତାଙ୍କୁ ପୁଣି ଉଠେଇବେ, ଉଠେଇ ନେଇକି ତାଙ୍କ ସବୁ ସେବା ଶୁଶ୍ରୂଷା କରିବେ। ତାପରେ ତାକୁ ଇଏ ହେଲା ପରେ, ଠିକ୍ ହେଲା ପରେ, ତାପରେ ସେ କହିବେ, ଭଗବାନ କହିବେ ଯେ ତୁମେ ଏଭଳି ଭାବରେ, ମୁଁ ତୁମକୁ ହଠାତ୍ ପ୍ରୟାସ କରୁଥିଲି, ତୁମେ ଏଇଠୁ କିନ୍ତୁ ଏଇଟାକୁ ଗ୍ରହଣ କଲ, ଏତେ ସିରିୟସ୍ଲି ଗ୍ରହଣ କଲ। ତେଣୁ ତାପରେ ରୁକ୍ମିଣୀ ଦେବୀ ଭଗବାନ ଯାହା ସବୁ କହିଛନ୍ତି ତାହାର କଥାର ଅର୍ଥକୁ ପ୍ରକାଶ କରିବେ, ପ୍ରକୃତ ଅର୍ଥ କ'ଣ, ଭଗବାନ ଯେଉଁ କହିଥିଲେ ତାର ପ୍ରକୃତ ଅର୍ଥଟା କ'ଣ। ଏଇ ବହୁତ ସୁନ୍ଦର ସୁନ୍ଦର ତଥ୍ୟ ସବୁ ରହିଛି, ବହୁତ କଥା ଆସିବ, କିନ୍ତୁ ଆମର କଥାକୁ ଗୋଟେ ବିଶ୍ରାମ ଦେବା, ଯେମିତି ଭଗବାନ ନାମ କୀର୍ତ୍ତନ କରିକି
ମର୍ମ ବୁଝିପାରୁ, ଯେହେତୁ ଆମେ ଭଗବତାର ଅଛେ, ଏବଂ ଆମେ ରାଘବେନ୍ଦ୍ର ସରକାରଙ୍କର ଚରଣାରବିନ୍ଦରେ ପ୍ରାର୍ଥନା କରିବୁ, ପ୍ରଭୁ ଜଲ୍ଦି ସୁସ୍ଥ ହେଇଯାଆନ୍ତୁ ଏବଂ ନିତି